ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗ ଏବଂ ଆସାମ ବିଧାନସଭା ନିର୍ବାଚନରେ ସ୍ୱଷ୍ଟ ବହୁମତ ଆଡ଼କୁ ଅଗ୍ରସର ହେଉଛି ବିଜେପି। ତାମିଲନାଡୁରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଥିବା ଟିଭିକେ ଦଳ 111 ଆସନରେ ଆଗୁଆ। ରାଜ୍ୟର 79,000 ସୁଭଦ୍ରା ହିତାଧିକାରୀଙ୍କୁ ମିଳିଲା 61 କୋଟିରୁ ଅଧିକ ଟଙ୍କାର ସହାୟତା ରାଶି। ଅହମ୍ମଦାବାଦଠାରେ ଆସନ୍ତାକାଲି ଅନୁଷ୍ଠିତ ହେବ ନିବେଶକ ସମ୍ମିଳନୀ, ଯୋଗଦେବେ ମୁଖ୍ୟମନ୍ତ୍ରୀ। ଏବଂ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ, ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ବିଧାନସଭା ନିର୍ବାଚନରେ ଭୋଟ୍ ଗଣତି ଚାଲିଛି। ଅପରାହ୍ନ 6 ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ପଶ୍ଚିମବଙ୍ଗରେ ଘୋଷିତ ହୋଇଥିବା 61 ଆସନ ମଧ୍ୟରୁ 48 ବିଜେପି ଏବଂ 13 ତୃଣମୂଳ କଂଗ୍ରେସ ବିଜୟୀ ହୋଇସାରିଛି। 153 ଆସନରେ ବିଜେପି ଆଗୁଆ ଥିବାବେଳେ 73 ଆସନରେ ତୃଣମୂଳ କଂଗ୍ରେସ ଆଗୁଆ ରହିଥିବା ଜଣାପଡ଼ିଛି। ଆସାମରେ ବିଜେପି ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। 126 ଆସନ ମଧ୍ୟରେ ଏପର୍ଯ୍ୟନ୍ତ 86 ଆସନରେ ଏନ୍ଡିଏ ପ୍ରାର୍ଥୀ ବିଜୟୀ ହୋଇଛନ୍ତି, ସେଥିମଧ୍ୟରୁ ବିଜେପି 62 ଆସନ ହାସଲ କରିଛି। କେରଳମ୍ରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ମେଣ୍ଟ 55 ଆସନରେ ବିଜୟ ଲାଭ କରିଥିବା ବେଳେ 8 ଆଗୁଆ ରହିଛି। ତାମିଲନାଡୁରେ ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ନେତୃତ୍ୱାଧୀନ ଟିଭିକେ ଦଳ ଇତିହାସ ରଚିଛି। ମୋଟ 234 ଆସନ ମଧ୍ୟରେ ଏପର୍ଯ୍ୟନ୍ତ ଟିଭିକେ 75 ଆସନରେ ବିଜୟ ଲାଭ କରିଥିବା ବେଳେ 33 ଆସନରେ ଆଗୁଆ ରହିଛି। ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ଙ୍କ ନେତୃତ୍ୱାଧୀନ ଡିଏମ୍କେ 9 ଆସନ ଅକ୍ତିଆର କରିଥିବା ବେଳେ 49 ଆସନରେ ଆଗୁଆ ରହିଛି। 30 ଆସନ ବିଶିଷ୍ଟ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳରେ 20 ଆସନର ଫଳାଫଳ ଘୋଷିତ ହୋଇଛି। ଅଲ୍ ଇଣ୍ଡିଆ ଏନ୍ଆର୍ କଂଗ୍ରେସ 9 ଆସନରେ ବିଜୟୀ ହୋଇଥିବା ବେଳେ ଅନ୍ୟ 2 ଆସନରେ ଆଗୁଆ ରହିଛି। ଗୁଜରାଟ, ତ୍ରିପୁରା, ନାଗାଲାଣ୍ଡ ଉପନିର୍ବାଚନରେ ବିଜେପି ଗୋଟିଏ ଲେଖାଏଁ ଆସନ ହାସଲ କରିଥିବା ବେଳେ କର୍ଣ୍ଣାଟକରେ କଂଗ୍ରେସ ବିଜୟୀ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ସୁଭଦ୍ରା ଯୋଜନାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ କିସ୍ତି ପାଇବାକୁ ବଞ୍ଚିତ ଥିବା ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୋଟ 79,000ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ 61 କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଭଦ୍ରା ଯୋଜନାରୁ ଯୋଗ୍ୟ ହିତାଧିକାରୀ ବାଦ୍ ନ ପଡ଼ିବା ପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ସୁଭଦ୍ରା ଯୋଜନା ରାଜ୍ୟରେ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।
ଆମେ ଆଜି 123,849 ଜଣ ଯେଉଁମାନେ ବିଭିନ୍ନ ଏନ୍ପିସିଆଇ, କାହାର ଇକେୱାଇସି ବିଭିନ୍ନ ବାକି ପଡ଼ିଥିଲା, ତାର ଫିଲ୍ଡ ଭେରିଫିକେସନ ପରେ ଆମେ 62 କୋଟି ଟଙ୍କା ଆଜି ମହିଳାମାନଙ୍କ ଖାତାକୁ ଗଲା। ଭାବୁଛି ଆହୁରି 100,000 ଯୋଉ ଆମର ବାକି ଅଛି, ପୁଣି ଯେତେ ଜଲ୍ଦି ଫିଲ୍ଡ ଭେରିଫିକେସନ ସରିବ ସେତେ ଜଲ୍ଦି ପୁଣି ସେମାନଙ୍କୁ ମିଳିଯିବ।
ବିଧାନସଭାଗୁଡ଼ିକର କମିଟି ସମ୍ପର୍କିତ ଦ୍ୱିତୀୟ ସର୍ବଭାରତୀୟ ବାଚସ୍କତି ସମ୍ମିଳନୀ ଆସନ୍ତାକାଲି ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ହେବ। ମଧ୍ୟପ୍ରଦେଶର ବାଚସ୍କତି ନରେନ୍ଦ୍ର ସିଂହ ତୋମାରଙ୍କ ଅଧ୍ୟକ୍ଷତାରେ ରାଜସ୍ଥାନ ବିଧାନସଭା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବାଚସ୍କତି ସୁରମା ପାଢ଼ୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀରେ ବିଧାନସଭାଗୁଡ଼ିକର କମିଟି ବ୍ୟବସ୍ଥା ଏବଂ ଆଗାମୀ ଦିନରେ କିପରି ଏହାକୁ ଅଧିକ ପ୍ରଭାବଶାଳୀ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯିବ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶର ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ସଚେତନତା ବୃଦ୍ଧି ନେଇ ଅଗ୍ନି ନିରାପତ୍ତା ସପ୍ତାହ ପାଳନ ଆରମ୍ଭ ହୋଇଛି। ସପ୍ତାହବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି ସଚେତନତାମୂଳକ କାର୍ଯ୍ୟକ୍ରମ ସ୍ୱରୂପ ଅଗ୍ନି ନିରାପତ୍ତା ସମ୍ବନ୍ଧୀୟ ମକ୍ଡ୍ରିଲ୍, କ୍ଷମତା ନିର୍ମାଣ ପଦକ୍ଷେପ ଏବଂ ଅଗ୍ନି ନିରାପତ୍ତା ମାର୍ଗଦର୍ଶିକା ପ୍ରସାର ସମେତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଟାଙ୍କି ଛକ ସଡ଼କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏଥିସହିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା 5 ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟ ସରକାରଙ୍କ ପକ୍ଷରୁ ଗୁଜରାଟର ଅହମ୍ମଦାବାଦରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀରେ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ନିବେଶକୁ ନେଇ ରହିଥିବା ସୁଯୋଗ ସମ୍ପର୍କରେ ନିବେଶକମାନଙ୍କୁ ଅବଗତ କରାଯିବ ଏବଂ ବିଭିନ୍ନ ବୁଝାମଣାପତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାକ୍ଷରିତ ହେବ। ଏଥିସହିତ ଶିଳ୍ପ ପ୍ରତିନିଧି ଏବଂ ସରକାରଙ୍କ ମଧ୍ୟରେ ସ୍ୱତନ୍ତ୍ର ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ପୂର୍ବରୁ ହାଇଦ୍ରାବାଦ ଏବଂ କୋଲକାତାରେ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସେଠାରୁ ପ୍ରାୟ 1.5 ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରସ୍ତାବ ଆସିଥିଲା। ହାଇଦ୍ରାବାଦ ସମ୍ମିଳନୀରେ 13 ବୁଝାମଣାପତ୍ର ଏବଂ କୋଲକାତା କାର୍ଯ୍ୟକ୍ରମରେ 27 ବୁଝାମଣାପତ୍ର ସରକାର ସ୍ୱାକ୍ଷରିତ କରିଥିଲେ। ଭୁବନେଶ୍ୱର ଚନ୍ଦକାସ୍ଥିତ ଶକ୍ତି ତାଲିମ କେନ୍ଦ୍ରଠାରେ ଏକ ଅତ୍ୟାଧୁନିକ ଶକ୍ତି ବ୍ୟବସ୍ଥା ଆଧାରିତ ସିମୁଲେସନ୍ ପରୀକ୍ଷାଗାର ଉଦ୍ଘାଟିତ ହୋଇଛି। ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ୍ ଓପିଟିସିଏଲ୍ ପକ୍ଷରୁ ପ୍ରସ୍ତୁତ ଏହି ପରୀକ୍ଷାଗାରକୁ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦ୍ଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ସିଂହଦେଓ କହିଛନ୍ତି, ଏହି ପରୀକ୍ଷାଗାର ଇଞ୍ଜିନିୟରଙ୍କୁ ଶକ୍ତି କ୍ଷେତ୍ରରେ ଭବିଷ୍ୟତ ଆହ୍ୱାନଗୁଡ଼ିକୁ ଆକଳନ କରିବାରେ ସହାୟକ ହେବ। ଶିଳ୍ପ, କୃଷି ତଥା ଘରୋଇ ଉପଭୋକ୍ତାଙ୍କୁ ନିରନ୍ତର ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣକୁ ଏହା ସୁନିଶ୍ଚିତ କରିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଓପିଟିସିଏଲ୍ର ବୈଷୟିକ ଦକ୍ଷତା, ଗ୍ରିଡ୍ ପରିଚାଳନା ଏବଂ କାର୍ଯ୍ୟ ବିଶ୍ୱସନୀୟତାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ନୂତନ ପରୀକ୍ଷାଗାର ପ୍ରସ୍ତୁତ କରାଯାଇଛି। ପରୀକ୍ଷାଗାରର ଉପଯୋଗ ମାଧ୍ୟମରେ ରାଜ୍ୟର ବର୍ଦ୍ଧିତ ଶକ୍ତି ଚାହିଦା ପୂରଣ ଏବଂ ଅକ୍ଷୟ ଶକ୍ତି ସଂଯୋଗୀକରଣ କ୍ଷେତ୍ରରେ ଏକ ସୁଦୃଢ଼ ଓ ଭବିଷ୍ୟତ ଉପଯୋଗୀ ଟ୍ରାନ୍ସମିଶନ ନେଟ୍ୱର୍କ ସୁନିଶ୍ଚିତ ହୋଇପାରିବ ବୋଲି ଓପିଟିସିଏଲ୍ ପକ୍ଷରୁ କୁହାଯାଇଛି। ଉଦ୍ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଓପିଟିସିଏଲ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାସ୍କର ଜ୍ୟୋତି ଶର୍ମା ଏବଂ ଅନ୍ୟାନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ବୈତରଣୀ କୋଚିଲା ଘେରିବନ୍ଧର ନିର୍ମାଣ କାର୍ଯ୍ୟର ଆଜି ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏଥିରେ ଯୋଗ ଦେଇଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସୁରଜ କହିଛନ୍ତି, ଏହି ଘେରିବନ୍ଧ ବନ୍ୟାଦାଉରୁ ଧାମନଗର ଅଞ୍ଚଳକୁ ସୁରକ୍ଷା ପ୍ରଦାନ କରିବ। ବୈତରଣୀ ଏବଂ କୋଚିଲା ନଦୀ ଦ୍ୱାରା ହସନାବାଦ, ପଧାନୀ, ଅର୍ଜୁନପୁର ଏବଂ ଗୋପବନ୍ଧୁ ନଗର ଭଳି ଅଞ୍ଚଳରେ ସୃଷ୍ଟି ହେଉଥିବା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଏହା ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଶ୍ରୀ ସୁରଜ କହିଛନ୍ତି। ଯାଜପୁର ଜିଲ୍ଲାରେ ବିଷାକ୍ତ ଖାଦ୍ୟଜନିତ ପ୍ରତିକ୍ରିୟାରେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିବା 102 ଜଣଙ୍କ ମଧ୍ୟରୁ 83 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟ 19 ଜଣଙ୍କର ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଚାଲିଛି। ସେଥିମଧ୍ୟରୁ 3 ଜଣ ଶିଶୁ ୱାର୍ଡ ଏବଂ 16 ଜଣ ବୟସ୍କ ୱାର୍ଡରେ ଚିକିିିିତ ହେଉଛନ୍ତି। ସ୍ୱତନ୍ତ୍ର ଡାକ୍ତରୀ ଦଳ ଦ୍ୱାରା ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି। ଅତ୍ୟାବଶ୍ୟକ ଔଷଧ, ଓଆର୍ଏସ୍ ଏବଂ ଜରୁରୀକାଳୀନ ସେବାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷଙ୍କ ଦ୍ୱାରା ଜିଲ୍ଲାରେ ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହିତ ଏନେଇ ଲୋକଙ୍କୁ ସଚେତନ କରାଯାଉଛି। ଆକ୍ରାନ୍ତ ଅଞ୍ଚଳରେ ଜଳ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଭଦ୍ରକ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ଉଚ୍ଚଶିକ୍ଷା ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସମୀକ୍ଷା କରିଛନ୍ତି। ଗୃହ ନିର୍ମାଣ, ଗ୍ରାମ୍ୟ ଉନ୍ନୟନ, ଉଠା ଜଳସେଚନ, ସ୍ୱରେଜ ଆଦି କ୍ଷେତ୍ରରେ ଜାରି ରହିଥିବା ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକର ଦୁର୍ଗମ ବିଲାବାଡ଼ି ପଞ୍ଚାୟତକୁ ଜିଲ୍ଲାପାଳ ବେଦଭୂଷଣ କ୍ଷେତ୍ରୀୟ ସମୀକ୍ଷାରେ ଯାଇ ଲୋକଙ୍କ ସହ ମତ ବିନିମୟ କରିଛନ୍ତି। ସେଠାରେ ଥିବା ହସ୍ପିଟାଲରେ ଆବଶ୍ୟକ ପଦବୀ ପୂରଣ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ସମ୍ବଲପୁର ଧନକୌଡ଼ା ବ୍ଲକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଶିବିରରେ 46 ଆବେଦନ ଉପରେ ଶୁଣାଣି କରାଯାଇଛି। ସେଥିରୁ 2 ତତ୍କାଳ ସମାଧାନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକରେ ଅନୁଷ୍ଠିତ ଶିବିରରେ 72 ଅଭିଯୋଗ ମଧ୍ୟରୁ 9 ତତ୍କାଳ ସମାଧାନ କରାଯାଇଛି। ନୟାଗଡ଼ ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ଶିବିରରେ 115 ଅଭିଯୋଗର ପଞ୍ଜିକୃତ ହୋଇଥିଲା। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 26 ଅଭିଯୋଗର ଶୁଣାଣି ହୋଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ 44 ଅଭିଯୋଗର ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ 93 ଅଭିଯୋଗର ଶୁଣାଣି ହୋଇଛି। ରାଜ୍ୟରେ କାଳବୈଶାଖୀଜନିତ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 4 ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
ରାଜ୍ୟରେ କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି, ଝଟକା ପବନ ଏବଂ କୁଆପଥର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ପ୍ରବଳ ବର୍ଷା ଆମର ସୁନ୍ଦରଗଡ଼, ଦେଓଗଡ଼, କେଉଁଝର, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଜିଲ୍ଲାରେ ହେବାର ସମ୍ଭାବନା ରହିଛି। ତା ସହିତ ଝଟକା ପବନ 50-60 କିଲୋମିଟର ପର ଆୱାର ରହିବ, କିନ୍ତୁ ସୁନ୍ଦରଗଡ଼ରେ ବର୍ଷା କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ତା ସହିତ ପବନର ଗତି 50-60 କିଲୋମିଟର ପର ଆୱାର ମଧ୍ୟ ରହିବ ବର୍ଷା ଘଡ଼ଘଡ଼ି ହେବା ସମୟରେ।
ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥିଲେ, ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନରେ ସ୍ୱଷ୍ଟ ବହୁମତ ଆଡ଼କୁ ଅଗ୍ରସର ହେଉଛି ବିଜେପି। ତାମିଲନାଡୁରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଥିବା ଟିଭିକେ ଦଳ 111 ଆସନରେ ଆଗୁଆ। ରାଜ୍ୟର 79,000 ସୁଭଦ୍ରା ହିତାଧିକାରୀଙ୍କୁ ମିଳିଲା 61 କୋଟିରୁ ଅଧିକ ଟଙ୍କାର ସହାୟତା ରାଶି। ଅହମ୍ମଦାବାଦଠାରେ ଆସନ୍ତାକାଲି ଅନୁଷ୍ଠିତ ହେବ ନିବେଶକ ସମ୍ମିଳନୀ, ଯୋଗଦେବେ ମୁଖ୍ୟମନ୍ତ୍ରୀ। ଏବଂ କାଳବୈଶାଖୀଜନିତ ବର୍ଷା ପ୍ରଭାବରେ ରାଜ୍ୟର ତାପମାତ୍ରା ହ୍ରାସ, ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ।